ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରିବେ। ପୂର୍ବାହ୍ନ 11:00 ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ଉତ୍ସବରେ ଯୋଗଦେବା ସହ ସେଠାରେ ନିର୍ମିତ ଆର୍ଟ ଅଫ୍ ଲିଭିଂ ଅନ୍ତର୍ଜାତୀୟ କେନ୍ଦ୍ରର ଧ୍ୟାନ କେନ୍ଦ୍ରକୁ ଉଦ୍ଘାଟନ କରିବେ। ଶ୍ରୀ ମୋଦି ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 3:00 ଶ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରି 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଶ୍ରୀ ମୋଦି 167 ନମ୍ବର ଜାତୀୟ ରାଜପଥର ଗୁଦେବେଲୁରରୁ ମହବୁବନଗର ପର୍ଯ୍ୟନ୍ତ 4 ଲେନ୍ ବିଶିଷ୍ଟ କାର୍ଯ୍ୟର ସମ୍ପ୍ରସାରଣ ସମ୍ପର୍କିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ 3,175 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ପିଏମ୍ ମିତ୍ର ଯୋଜନା ଅଧୀନରେ ୱାରଙ୍ଗଲଠାରେ ନିର୍ମିତ କାକଟୀୟ ମେଗା ଟେକ୍ସଟାଇଲ୍ ପାର୍କର ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦଠାରେ ନିର୍ମିତ ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ଆଜି ପୂର୍ବାହ୍ନ 10:00 ଚେନ୍ନାଇଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଟିଭିକେର 9 ଜଣ ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ 120 ଜଣ ବିଧାୟକଙ୍କ ସମର୍ଥନ ଥିବା ସ୍ୱଷ୍ଟ ହେବା ପରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। 234 ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଶ୍ରୀ ବିଜୟଙ୍କ ପ୍ରତି ଭିସିକେ ଏବଂ ଆଇୟୁଏମ୍ଏଲ୍ ଦଳର ସମର୍ଥନ ଥିବା ତଥ୍ୟ ଉପସ୍ଥାପନ ପରେ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ସେଠାକାର ଲୋକଭବନରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ବିଜୟଙ୍କୁ ଆସନ୍ତା ବୁଧବାର କିମ୍ବା ତା ପୂର୍ବରୁ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତମାସ 9 ତାରିଖରେ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସାମୀ 5ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେରଳରେ ସରକାର ଗଠନ ନେଇ ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧି, କେରଳର ମହାସଚିବ ଦାୟିତ୍ୱରେ ଥିବା ଦୀପା ଦାସମୁନ୍ସି, ସାଧାରଣ ସଚିବ କେସି ବେଣୁଗୋପାଳ ଏବଂ କେରଳର ବରିଷ୍ଠ ନେତା ରମେଶ ଚେନ୍ନିଥଲା ଏବଂ ଭିଡି ସାଥିସାନ୍ ଯୋଗ ଦେଇଥିଲେ। ଦଳୀୟ ସୂଚନା ଅନୁଯାୟୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ଓ ରାହୁଲ ଗାନ୍ଧି କେରଳର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି ବୋଲି ସେ ବିଶ୍ୱାସ କରୁଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ଉଭୟ ପକ୍ଷ ବ୍ୟାପକ କ୍ଷତି ସହିବେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ସମ୍ପର୍କରେ ଶ୍ରୀ ପୁତିନ୍ କହିଛନ୍ତି ଜର୍ମାନର ପୂର୍ବତନ ଚାନ୍ସେଲରଙ୍କ ସହ ସେ ଆଲୋଚନା କରିବା ଲାଗି ଆଗ୍ରହୀ ଥିଲେ। ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ ମଧ୍ୟରେ ଯଦି ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେବ ସେ ୟୁକ୍ରେନ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଇତିମଧ୍ୟରେ ମସ୍କୋ ଓ କିଭ୍ ତିନିଦିନିଆ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟାତ ଲାଗି ପ୍ରସ୍ତୁତି ସ୍ୱରୂପ ବ୍ରିଟେନ୍ ଯୁଦ୍ଧପୋତ ଏଚ୍ଏମ୍ଏସ୍ ଡ୍ରାଗନ୍ ମୁତୟନ କରିଛି। ପୂର୍ବରୁ ଇରାନ୍ ଯୁଦ୍ଧ ପରେ ସାଇପ୍ରସ୍କୁ ସମର୍ଥନ କରିବା ଲାଗି ଏହି ଯୁଦ୍ଧପୋତ ଅନ୍ୟତ୍ର ମୁତୟନ କରାଯାଇଥିଲା। ବ୍ରିଟେନ୍ର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଅନେକ ଦେଶ ଉଦ୍ୟମ କରୁଥିବା ସମୟରେ ବ୍ରିଟେନ୍ ମଧ୍ୟ ସେଥିରେ ସାମିଲ ହୋଇଛି। ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଶୁକ୍ରବାର ରାତିରେ ସେଠାରେ ସଂଘର୍ଷ ଯୋଗୁଁ 3 ଜଣ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 23 ଜଣ ଆହତ ହୋଇଛନ୍ତି। ପଥାରିଆ ଦର ସୀମା ନିକଟ 101 ନମ୍ବର ଗେଟ୍ରେ ଏହି ଘଟଣା ଘଟିଥିଲା। ଅନେକ ଚୋରା ଚାଲାଣକାରୀ ମାଛ ଧରିବା ପାଇଁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଚୋରା ଚାଲାଣକାରୀମାନେ 0 ପଏଣ୍ଟ ଦେଇ ବାଂଲାଦେଶକୁ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ସୀମା ସୁରକ୍ଷା ବଳ ଦ୍ୱାରା ସେମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ ବିଏସ୍ଏଫ୍ ଉପରେ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ବିଏସ୍ଏଫ୍ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ପରେ ବିଏସ୍ଏଫ୍ ବାଂଲାଦେଶର ସୀମା ସୁରକ୍ଷା ସଂଗଠନ ଓ ସ୍ଥାନୀୟ ପୁଲିସ୍ ମଧ୍ୟରେ ଅନୁଷ୍ଠିତ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥା ଓ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗରେ ନିୟୋଜିତ ଆଉଟ୍ସୋର୍ସିଂ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପଦକ୍ଷେପ ଫଳରେ ସଠିକ୍ ସମୟରେ ଦରମା ପ୍ରଦାନ, ସାମାଜିକ ସୁରକ୍ଷା ଅଂଶଧନ ନିଶ୍ଚିତ କରିବା ଏବଂ ଠିକାଦାର ଓ ନିଯୁକ୍ତିଦାତାଙ୍କୁ ଅଧିକ ଉତ୍ତରଦାୟୀ କରିବା ଭଳି ବ୍ୟବସ୍ଥା ରହିଛି। ଶ୍ରମ ସଂହିତା ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ସ୍ୱରୂପ ସମୟ ଅନୁସାରେ ମଜୁରୀ ଓ ସାମାଜିକ ଅଂଶଧନ ପ୍ରଦାନ କରିବା କ୍ଷେତ୍ରରେ ବିଳମ୍ବ ଘଟିଲେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ଓ ଦଣ୍ଡବିଧାନ କରିବା ଭଳି ବ୍ୟବସ୍ଥା ରହିଛି। ମଜୁରୀ ପ୍ରଦାନ କରିବା ପରେ ଠିକାଦାରମାନେ ପ୍ରତିମାସର 10 ତାରିଖ ସୁଦ୍ଧା ବିଲ୍ ଦାଖଲ କରିବେ। ମାସର 15 ତାରିଖ ସୁଦ୍ଧା ଡିଡିଓମାନଙ୍କୁ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ କେନ୍ଦ୍ର ସରକାର 42 ପଞ୍ଚାୟତକୁ ମନୋନୀତ କରିଛନ୍ତି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 77 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। 230 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 16 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 155 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ 2 ମ୍ୟାଚ୍ ଖେଳାଯିବ। ଚେନୈର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅପରାହ୍ନ 3:30ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନ୍ଧ୍ୟା 7:30ରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।